హరే కృష్ణ అద్భుతంగా అది ఏమే ଚାର୍ଯ୍ୟ ମହାପ୍ରଭୁ ଆଉ ଅନ୍ୟାନ୍ୟ ଭକ୍ତମାନ ସହିତ ଯାଇ ସେଠି ରଘୁ ଗୋସ୍ୱାମୀଙ୍କ ସହିତ ଆଲୋଚନା କରୁଛନ୍ତି। ସେ ସବୁ ନାଟକ କଥା ଚାଲିଛି। ବିଦର୍ଭ ମହାଦେବ ବିଦର୍ଭ ମହାଦେବ କିଭଳି ଭାବରେ ବର୍ଣ୍ଣନା କରାଯାଇଥିବା ରହିଛି। ବିଦର୍ଭ ମହାଦେବରେ କେମିତି ଯେଉଁ ମଙ୍ଗଳାଚରଣ ମଙ୍ଗଳାଚରଣ କଥା କୁହାଗଲା। ମଙ୍ଗଳାଚରଣ ବିଭିନ୍ନ ଭାବରେ ରହିଛି। ସେସବୁ ଆଲୋଚନା ହେଉଛି। ଏଇଠି ଗତକାଲି ଆମେ କଥା ବିଶ୍ରାମ ଦେଇଥିଲେ, ତେଣୁ ସେ ବିଷୟରେ ଚାଲିଛି କଥା ପୁଣି ଆରମ୍ଭ କରିବା ସେଠାରୁ। ତେଣୁ ରାମ କହେ କହ ଯଥି ପ୍ରେମୋତ୍ପତ୍ତି କାରଣ ପୂର୍ବରାଗ ବିକାର ଚେଷ୍ଟା କାମ ଲିଖନ। ପୂର୍ବରାଗ ଏସବୁ ନାଟକର କଥା। ରାୟ କହେ ରାମାନନ୍ଦ ରାୟ କହୁଛନ୍ତି, ସେ କହୁଛନ୍ତି ଯେ କହ ଦେଖି ପ୍ରେମୋତ୍ପତ୍ତି କାରଣ, କେମିତି ପ୍ରେମ ଉତ୍ପନ୍ନ ହୁଏ ତା'ର କାରଣ କ'ଣ ସେଇଟା ଦେଖିବା କହିବ। କ'ଣ କ'ଣ ଲେଖିଛ ତୁମେ ପ୍ରେମୋତ୍ପତ୍ତିର କାରଣ? ପୂର୍ବରାଗ ବିକାର ଚେଷ୍ଟା କାମ ଲିଖନ। ଏସବୁ ବିଷୟରେ ସେସବୁ କଥା ଅଛି ନାଟକରେ, ସେ କଥା ରହିଛି। ରାମାନନ୍ଦ ତା'ର ଅର୍ଥ କ'ଣ ହେଲା? ପୂର୍ବରାଗ ଏ ତ କିଛି କୁହାଯାଏନି, ପୂର୍ବରାଗ ବିକାର ଚେଷ୍ଟା କାମ ଲିଖନ ଆଦି ପ୍ରେମୋତ୍ପତ୍ତିର କାରଣମାନ ଜିଜ୍ଞାସା କଲେ, ପ୍ରେମ କେମିତି ଉତ୍ପନ୍ନ ହୁଏ ଏସବୁ କାରଣ ରହିଛି, ଏସବୁ ଆଲୋଚନା କରାଯିବ। ତେଣୁ କୁହାଯାଉଛି କ୍ରମେ ଶ୍ରୀରୂପ ଗୋସାଇ ସକଲି କହିଲ ଶୁନି ପ୍ରଭୁର ଭକ୍ତଗଣର ଚମତ୍କାର ହେଲ। ଭଗବାନଙ୍କର କେମିତି ତାଙ୍କ ଭକ୍ତମାନଙ୍କ ସହିତ ସବୁ ଆଦାନ ପ୍ରଦାନ, ପ୍ରେମର ଆଦାନ ପ୍ରଦାନ ହେଉଛି, ସେସବୁ ବିଷୟରେ ଆଲୋଚନା ଚାଲିଛି। ଆଲୋଚନା ଶୁଣିକରି ମହାପ୍ରଭୁ ଏବଂ ତାଙ୍କ ଭକ୍ତଗଣ ବହୁତ ଆନନ୍ଦିତ ହୋଇଗଲେ। ଯେଉଁ କୁହାଯାଇଛି ଯେ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ପତ୍ରର ଆଦାନ ପ୍ରଦାନକୁ କାମ ଲେଖ କୁହାଯାଏ। ଲଭ୍ ଲେଟର ଯେଉଁ ଲେଖନ୍ତି ସବୁ ନୂଆ ନୂଆ ସବୁ ଯେଉଁ ଲେଖନ୍ତି ସେସବୁ ତାକୁ କୁହାଯାଏ କାମ ଲେଖ। ଆମକୁ ଯେଉଁ କୁହାଯାଏ ଲଭ୍ ଲେଟର ବୋଲି ଫିଲ୍ମ ଫିଲ୍ମରେ ସବୁ ଦେଖୁଛେ, ସମସ୍ତଙ୍କ ପ୍ରାକ୍ଟିକାଲ ଲାଇଫରେ ମଧ୍ୟ ହେଇଥାଇପାରେ ସବୁ କଥା ରହିଛି। ତେଣୁ ଏଠି କହୁଛନ୍ତି ଏକସ୍ୟ ଏକସ୍ୟ ସ୍ମୃତମେକ ଲୁମ୍ପତି ମତିଂ କୃଷ୍ଣେତି ନାମାକ୍ଷରଂ ସାନ୍ଦ୍ରୋ ନା ପରମ୍ପରା ଉପନୟ ତନସ୍ୟ ବଂଶୀକଳହ ଏଷ ସ୍ନିଗ୍ଧ ଘନଦ୍ୟୁତିର୍ମନସି ମେ ଲଗ୍ନ ପଟେ ବିକ୍ଷଣାତ୍ କଷ୍ଟଂ ଧିକ୍ ପୁରୁଷତ୍ରୟ ରତି ରଘୁନ୍ନି ମୃତି ଶ୍ରେୟସି। ଅର୍ଥ କ'ଣ ହେଲା? ପୂର୍ବରାଗ ପ୍ରାପ୍ତ ଶ୍ରୀମତୀ ରାଧାରାଣୀ କହୁଛନ୍ତି, ରାଧାରାଣୀ ତାଙ୍କର ସଖୀକୁ କହୁଛନ୍ତି ଏଇଭଳି ଭାବରେ, ଏଭଳି ଭାବରେ ନା କୌଣସି ଏକ ପରପୁରୁଷର କୃଷ୍ଣ ନାମାକ୍ଷର ଶ୍ରବଣ କରି ମୋତେ ମୋର ମତି ଲୁପ୍ତ ହୋଇଅଛି। ଗୋଟେ ଗୋଟେ ପୁରୁଷ ତାଙ୍କ ନାମ ହେଉଛି କୃଷ୍ଣ, ଏଇ ଦୁଇଟି ଅକ୍ଷର ଶୁଣିକରି ମୋର ମତି ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଛି। ଅନ୍ୟ କୌଣସି ଏକ ପୁରୁଷର ବଂଶୀଧ୍ୱନି ମୋର ହୃଦୟର ଘନ ଉନ୍ମହଦର ଉଦୟ କରିଅଛି। ଆଉ ଜଣେ ପୁରୁଷ ଯଦିଓ ସେ କୃଷ୍ଣ ଏକ, ସେ କିନ୍ତୁ ଭାବୁଛନ୍ତି ଏଇଭଳି ଭାବରେ, ସେ ଭାବୁଛନ୍ତି ଆଉ ଜଣେ ପୁରୁଷର ବଂଶୀଧ୍ୱନି ଶୁଣି ମୋର ତାଙ୍କ ପ୍ରତି ଆସକ୍ତି ଆସିଯାଇଛି। ଏବଂ ପୁନଃ ଏକ ଚିତ୍ରପଟରେ କୌଣସି ପୁରୁଷର ସ୍ନିଗ୍ଧ ଘନ ଦ୍ୟୁତି ଦର୍ଶନ କରି ଅଦ୍ୟାବଧି ମୋର ମନ ତା ପ୍ରତି ଆସକ୍ତ ହୋଇ ରହିଅଛି। ସେଇ କୃଷ୍ଣଙ୍କର ଚିତ୍ର ଦେଖିକରି ତାଙ୍କ ପ୍ରତି ମୋର ମନ ଆକର୍ଷିତ ହୋଇଯାଇଛି। ତେଣୁ ରାଧାରାଣୀ କହୁଛନ୍ତି ଧିକ୍ ମୋର କ'ଣ ତିନି ଜଣ ପୃଥକ ପୁରୁଷଙ୍କ ପ୍ରତି ଏପରି ରତି ଅଛି? ସେ ଭାବୁଛନ୍ତି ତିନି ଜଣ ପୃଥକ ପୁରୁଷ, ଏଇଭଳି ଭାବେ ରାଧାରାଣୀଙ୍କର ଭାବ ବିଦଗ୍ଧ ମହାଦେବ ଏସବୁ କଥା ରହିଛି। ରାଧା କୃଷ୍ଣଙ୍କ ପ୍ରେମ ବିଷୟରେ ବର୍ଣ୍ଣନା କରାଯାଇଛି ବିଦଗ୍ଧ ମହାଦେବର 2:9 ଏଇଟା ରହିଛି 2:9। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ଏଇସବୁ ନାଟକର କଥା ସବୁ ରହିଛି, ସବୁ କଥା ରାଧାରାଣୀ କିଭଳି କୃଷ୍ଣଙ୍କୁ ଭଲ ପାଉଛନ୍ତି ସେସବୁ ବିଷୟରେ ବର୍ଣ୍ଣନା କରାଯାଇଛି, ବହୁତ ଉନ୍ନତ ସ୍ତରର କଥା। ତେଣୁ ଇୟଂ ସଖୀ ସୁଦୁଃସାଧ୍ୟା ରାଧା ହୃଦୟ ବେଦନା କୃତା ଯତ୍ର ଚିକିତ୍ସା ବି କୃଷାୟାଂ ପର୍ଯ୍ୟବସ୍ୟତି, ସବୁ ସଂସ୍କୃତରେ ଲେଖା ହେଇଛି, ସବୁ ସଂସ୍କୃତ। ଏ ସଖୀ, ରାଧାର ହୃଦୟ ବେଦନାକୁ ଆରୋଗ୍ୟ କରିବା ଦୁଃସାଧ୍ୟ, ହୃଦୟ ରୋଗ ଏଭଳି ରହିଛି ତାକୁ ଆରୋଗ୍ୟ କରିହେବ ନାହିଁ ବେଦନାକୁ, ଏହାର ଚିକିତ୍ସା କରିବାକୁ ହେଲେ କେବଳ କୁତ୍ସା ରଟନା ହିଁ ସାର ହେବ। ଏଇଟା କେମିତି ରୋଗର କେମିତି ଚିକିତ୍ସା ହେବ, ତାଙ୍କ ଯଦି ନିନ୍ଦା କରାଯିବ ସେଇଟା ହିଁ ସେଇଟା ତା'ର ଔଷଧ। ସେ ଏଭଳି କୃଷ୍ଣଙ୍କୁ ଭଲ ପାଉଛନ୍ତି, କୃଷ୍ଣ ରାଧା, ଏଇ ଯେଉଁ କୃଷ୍ଣ ଏଇ ଯେଉଁ ହେଉଛି ବୃନ୍ଦାବନରେ ସବୁ ରାଧାରାଣୀଙ୍କର ବହୁତ କୁତ୍ସା ରଟନା କରାଯାଉଥିଲା। ରାଧାରାଣୀଙ୍କର ଯେଉଁ ଥିଲେ କୁଟିଳା ଜଟିଳା ଏମାନେ ସବୁ, ତାଙ୍କର ଶାଶୁ ନଣନ୍ଦ ଏମାନେ ସବୁ ଥିଲେ, ଏ ସବୁବେଳେ ରାଧାକୁ କହୁଥିଲେ ତାଙ୍କୁ ତୁ ବଡ଼ କ'ଣ, ବହୁତ ଗୋଟେ ଅସତୀ ସ୍ତ୍ରୀ, ଅସତୀ ସ୍ତ୍ରୀ, ଏଇଭଳି ଭାବରେ ତାଙ୍କୁ ନିନ୍ଦା କରୁଥିଲେ, ଲାଞ୍ଛନା ଦେଉଥିଲେ। ବୃନ୍ଦାବନରେ ଏଇଭଳି ଭାବରେ ଚାଲିଥିଲା କଥା ସବୁ। କୃଷ୍ଣ ଯେମିତି ଚୋର ସେଇଭଳି ଭାବରେ ଆଙ୍କର ମଧ୍ୟ ସେଇଭଳି ଭାବରେ କୁତ୍ସା ରଟନା ହେଉଥିଲା। ଏଇଟା ଗୋଟେ ଥର ଗୋଟେ କଥା କହିଛି ଆମେ ସେ ସେମିତି ଗୌରବ ସେ ମହାରାଜ କହୁଥିଲେ ଏଇଟା, ଗୋଟେ ଥର ଭଗବାନ କୃଷ୍ଣ ଗୋଟେ ବ୍ୟବସ୍ଥା କଲେ, କହିଲେ ବୃନ୍ଦାବନରେ ବ୍ରଜରେ ଯେତେ ଅଛନ୍ତି ସବୁ ସତୀ ସ୍ତ୍ରୀ ସବୁ ଆସ, ପରୀକ୍ଷା ହେବ। କ'ଣ ପରୀକ୍ଷା? ନା ଗୋଟେ ମାଠିଆ ଆଣିଲେ, ସତଛିଦ୍ର ଥିବା ଗୋଟେ ପାତ୍ର ବା ମାଠିଆ ଆଣିଲେ କୁମ୍ଭ, ସାଇଡ଼ କଣା ଅଛି ତା ଦେହରେ, କହିଲେ ଏଇଟାକୁ ନିଅ ଆଉ ଯମୁନା ନଦୀରୁ ପାଣି ବୋହି ବୁଡ଼େଇକି ଆଣିକି ଆଣିବ ଏ ମାଠିଆରେ, ଆଉ ଗୋଟିଏ ଟୋପା ଯେ ପଡ଼ିବ ନାହିଁ ଯାହାର, ସିଏ ହେଉଛି ସତୀ। ଗୋଟେ ମାଠିଆ, ଯେଉଁ ମାଠିଆରେ ଗୋଟିଏ ଛିଦ୍ର ନୁହଁ, ଦୁଇଟି ନୁହଁ, ତିନିଟି ନୁହଁ, ଦଶଟି ନୁହଁ, କୋଡ଼ିଏଟି ନୁହେଁ, 100 ଛିଦ୍ର ରହିଛି, ତା ଦେହରେ କ'ଣ ପାଣି ଆସିବ? ସମସ୍ତେ ଗଲେ, ସମସ୍ତେ କହିଲେ ହଁ ଆମେ ବଡ଼ ସସ୍ତି ଆମେ ଆଣିପାରିବୁନି, କେଉଁ ପାଣି ଟୋପେ ରହିବ ସେ ତା ଦେହରେ। କିନ୍ତୁ ରାଧାରାଣୀ ଗଲେ, ରାଧାରାଣୀ ଗଲେ ପାଣି ବୁଡ଼େଇକିରି ଆଣିଲେ, ଟୋପେ ପାଣି ପଡ଼ିଲା ନାହିଁ। ଏସବୁ କଥା ରହିଛି, ବହୁତ କଥା ରହିଛି ଆ ଭିତରେ। ତେଣୁ ଏଠି ସେ କହୁଛନ୍ତି ଆଙ୍କୁ ଯଦି କୁତ୍ସା ରଟନା କରାଯିବ, ରାଧାରାଣୀଙ୍କୁ ଯଦି ନିନ୍ଦା କରାଯିବ, ତାହେଲେ ଏଇଟା ତାଙ୍କ ହୃଦୟର ଯେଉଁ ବେଦନାଟା ଏ ରୋଗଟା ଦୂର ହେବ, ଏଇଭଳି ଭାବରେ ଜଣେ ସଖୀ କହୁଛନ୍ତି। ତାପରେ ଧରିୟ ପଡ଼ିଛନ୍ଦ ଗୁଣଂ ସୁନ୍ଦର ମହ ମନ୍ଦିରେ ତୁମଂ ବସୁଛି ତହ ତହ ରୁନ୍ଧସି ବଲିୟଂ ଇହ ବଲିହ ଯହ ଯହ ଚ ଇଦା ବଲେମିହି। ଏଇଟା ସଂସ୍କୃତ ନୁହଁ କି କ'ଣ, ଓଡ଼ିଆ ନୁହଁ କି ବଙ୍ଗଳା ନୁହେଁ, କ'ଣ ଇଏ ଗୋଟେ ଅଲଗା ଭାଷା ଭାଷାରେ ଲେଖା ହେଇଛି, ଗୋଟେ ବ୍ରଜ ଭାଷା ହେଇଥିବ ଏ ଏହାର ସଂସ୍କୃତ, ହଁ ଏଇଟା ଅଲଗା ଭାଷାରେ ଲେଖା ହେଇଛି। ହେ ସୁନ୍ଦର, ପ୍ରତିଛନ୍ଦ ଗୁଣ ଧାରଣ ପୂର୍ବକ ତୁମେ ମୋର ମନ ମନ୍ଦିରରେ ବାସ କରିଛ, ମୁଁ ଯେଉଁ ଦିଗକୁ ବିଚଳିତ ହୋଇ ଧାବମାନ ହୁଏ ସେ ଦିଗରେ ତୁମେ ଉପସ୍ଥିତ ହୋଇ ମୋର ପଥରୋଧ କରିବାକୁ ମୁଁ ଦେଖେ। ପ୍ରତିଛନ୍ଦ ଗୁଣ, ପ୍ରତିଛନ୍ଦ ଗୁଣ କହିଲେ ଓ ଡିଅର୍ଲି ବ୍ୟୁଟିଫୁଲ୍ ୱାନ୍, ଦ ଆର୍ଟିଷ୍ଟିକ୍ ଲଭ୍ଲିନେସ୍ ଅଫ୍ ୟୋର୍ ପିକ୍ଚର୍ ଇଜ୍ ନାଓ ଇମ୍ପ୍ରେସ୍ ୱିଥିନ୍ ମାଇ ମାଇଣ୍ଡ, ସିନ୍ସ ୟୁ ଆର୍ ନାଓ ଲିଭିଂ ୱିଥିନ୍ ମାଇ ମାଇଣ୍ଡ, ହ୍ୱେର୍ ଏଭର୍ ଆଇ ୱିଶ୍ ଟୁ ରନ୍ ବିକଜ୍ ଆଇ ଆମ୍ ଏଜିଟେଟେଡ୍ ବାଇ ଇମ୍ପ୍ରେସନ୍ସ ଅଫ୍ ୟୁ, ଆଇ ଫାଇଣ୍ଡ ଦ୍ୟାଟ୍ ୟୁ ଓ ମାଇ ଫ୍ରେଣ୍ଡ ଆର୍ ବ୍ଲକିଂ ମାଇ ୱେ। ରାଧାରାଣୀ ଏଇଟା କହୁଛନ୍ତି, କହୁଛନ୍ତି କ'ଣ ଏଇ ଶ୍ଳୋକଟିକୁ ମଧୁମଙ୍ଗଳ କୃଷ୍ଣକୁ କହୁଛନ୍ତି, ରାଧାରାଣୀ ନୁହେଁ, ମଧୁମଙ୍ଗଳ କହୁଛନ୍ତି କୃଷ୍ଣକୁ ଯେ ସୁନ୍ଦର ରାଧାରାଣୀ ଏଇଭଳି ଭାବରେ ମନର ଭାବ ଏଇଟାକୁ ମଧୁମଙ୍ଗଳ କୃଷ୍ଣ କହୁଛନ୍ତି। ଏଇଟା ପ୍ରକୃତି ପ୍ରକୃତି ଲାଙ୍ଗୁଏଜ୍ରେ ଲେଖା ହେଇଛି। ପ୍ରକୃତି ଲାଙ୍ଗୁଏଜ୍ ମାନେ ସେଠିକାର ଲୋକାଲ ଭାଷାରେ ଏଇଟା ଲେଖା ହେଇଛି। ତେଣୁ ବ୍ୟୁଟିଫୁଲ୍ ୱାନ୍ ରାଧାରାଣୀ କହୁଛନ୍ତି, ମୁଁ ଯୁଆଡ଼େ ଯାଉଛି ପୂର୍ବ ଦିଗରେ ଗଲେ ତୁମେ ସେଠି ପଥର ଉତ୍କରି ରହିଛ, ଠିଆ ହେଇଛ। ତାପରେ ପୂର୍ବକୁ ଛାଡ଼ିକି ପୁଣି ପଶ୍ଚିମ ଦିଗକୁ ଗଲି ବା ଦକ୍ଷିଣକୁ ଆସିଲି, ଦକ୍ଷିଣରେ ତୁମେ ସେଠି ଠିଆ ହେଇଛ। ଦକ୍ଷିଣ ଛାଡ଼ି ପଶ୍ଚିମକୁ ଆସିଲି, ପଶ୍ଚିମ ସେଠି ତ ଠିଆ ହେଇଛ। ପଶ୍ଚିମ ଛାଡ଼ି ଉତ୍ତରକୁ ଗଲି, ଉତ୍ତରରେ ମଧ୍ୟ ସେଠି ଠିଆ, ଯୁଆଡ଼େ ଗଲେ ସେଠି ତୁମେ ଠିଆ ହେଇଛ, ରାସ୍ତା ବନ୍ଦ କରି ରଖିଛ ତୁମେ। ତେଣୁ ଅଗ୍ରେ ବିକ୍ଷ ଶିଖ ଶିଖଣ୍ଡ ଖଣ୍ଡ ମଚିରାରୁ ଶିଖଣ୍ଡ ଖଣ୍ଡମ ଅଚିରାର ଉତ୍କମ୍ପମ ଆଲମ୍ବତେ ଗୁଞ୍ଜାଣମ ଚ ବିଲୋକାନାମ ମୋର ଅସୌ ଶାସ୍ତ୍ରମ ପରିକ୍ରୋଶତି ନ ଜାନେ ଜନୟନ ଅପୂର୍ବ ନନ୍ତ କ୍ରୀଡ଼ା ଚମତ୍କାରିତାମ ବାଲାୟ କିରଚିତ ଭୂମିନ ଆବିଷତ୍କୋ ୟମ୍ ନବୀନ ଗ୍ରହ। ନବୀନ ଗ୍ରହ ତା ଅର୍ଥ ହେଉଛି ସମ୍ମୁଖରେ ମୟୂରପୁଚ୍ଛ ଦେଖି ସହସା ଏକ ବାଳାର ହୃତ୍କମ୍ପ ଜାତ ହୁଏ। ଏଇ ରାଧାରାଣୀଙ୍କର କଥା ମନର ଭାବ କୁହାଯାଉଛି। ଗୋଟେ ଯଦି ମୟୂରପୁଚ୍ଛ ଦେଖିଦେଲେ ତାହେଲେ ଗୋଟିଏ ସ୍ତ୍ରୀଲୋକର ବା ବାଳାର ବା ସୁନ୍ଦରୀର ତାଙ୍କର ହୃତ୍କମ୍ପ ଜାତ ହୁଏ। ଗୁଞ୍ଜା ଦର୍ଶନରେ ଅଶ୍ରୁପତନ ସହିତ ଚିତ୍କାର କରେ। ଗୁଞ୍ଜା ମାଳା ଗୋଟେ ରହିଛି, ଗୁଞ୍ଜା ଆପଣମାନେ ଜାଣିଥିବେ ଗୁଞ୍ଜା ବୋଲି ରହିଛି ଗୋଟେ। କେଉଁ ନବୀନ ଗ୍ରହ ଏହାର ଚିତ୍ତଭୂମିରେ ପ୍ରବେଶ ପୂର୍ବକ ଅପୂର୍ବ ନର୍ତ୍ତନ କ୍ରୀଡ଼ାର ଚମତ୍କାରିତା ଉତ୍ପନ୍ନ କରିଅଛି ତାହା ମୁଁ ଜାଣେ ନାହିଁ। ଭାଇ ମୁଖରା ଏ ଫ୍ରେଣ୍ଡ ଲର୍ଡ଼ କ୍ରିଷ୍ଣ ଗ୍ରାଣ୍ଡ ମଦର ଇନ କନ୍ଭରସେସନ୍ ପୂର୍ଣ୍ଣମାସୀ ଦ ଗ୍ରାଣ୍ଡ ମଦର ମଧୁମଙ୍ଗଳ, ଏଇଟା ହେଉଛି ମଧୁମଙ୍ଗଳଙ୍କର ମାତାମହୀ ଗ୍ରାଣ୍ଡ ମଦର ହେଉଛନ୍ତି ପୂର୍ଣ୍ଣମାସୀ। ତାଙ୍କ ସହିତ କୃଷ୍ଣଙ୍କର ମାତାମହୀଙ୍କ ସଙ୍ଗୀ ମୁଖରା ବାର୍ତ୍ତାଳାପ କରୁଥିବା ସମୟରେ ଏହି ଚପଥରୀ କଥାଟି କୁହାଯାଇଛି। ଜୟ ଶ୍ରୀ ସୀତାରାମ ହନୁମାନ କିଉଲିକି ଜୟ। ତେଣୁ ଏହିଭଳି ଭାବରେ ରାଧାକୃଷ୍ଣଙ୍କର ପ୍ରେମର କଥା ଏହି ବିଦଗ୍ଧ ମହାଦେବରେ ବର୍ଣ୍ଣନା କରାଯାଇଛି। ତେଣୁ ଅକାରୁଣ୍ୟ କୃଷ୍ଣ ଯଦି ମୟି ତବାଗ କଥମିଦଂ ସୋଧା ମା ରୋଧିର୍ମେ କୁରୁ ପରମିମାମୋତ୍ତରକୃତି ତମାରସ୍ୟ ସ୍କନ୍ଦେ ବିନୀତ ଭୁଜବଲ୍ଲରିୟଂ ଯଥା ବୃନ୍ଦାରଣୀ ଚିର ମବିଚଳା ତିଷ୍ଠତି ତନୁହୁଁ। ସେମିତି ରାଧାରାଣୀ ତାଙ୍କର ନିତ୍ୟ ସହଚରୀ ବିଶାଖାକୁ ଏକଥା କହୁଛନ୍ତି। ଏଇଠି ବିଶାଖା ଲଳିତା ବିଶାଖା ଅଛନ୍ତି, କୃଷ୍ଣଙ୍କ ପାଖରେ ଲଳିତା ରାଧାଙ୍କ ପାଖରେ ବିଶାଖା ରହିଛନ୍ତି, ଅଷ୍ଟସଖୀ ଏଠି ରହିଛନ୍ତି, ଚିତ୍ର ରହିଛି। ରାଧା ବିଶାଖାଙ୍କୁ କହୁଛନ୍ତି, ହେ ସଖୀ କୃଷ୍ଣ ଯେତେବେଳେ ମୋ ପ୍ରତି ଅକରୁଣ ହେଲେ ସେତେବେଳେ ତୋର ବା ଦୋଷ କ'ଣ? ତୁ ବୃଥା ରୋଦନ କର ନା, ମୋର ମୃତ୍ୟୁ ହିଁ ସୁନିଶ୍ଚିତ। କିନ୍ତୁ ତୋତେ ମୋ ପାଇଁ ଗୋଟିଏ କାର୍ଯ୍ୟ କରିବାକୁ ହେବ, ତାହା ହେଉଛି ମୋର ଅନ୍ତ୍ୟେଷ୍ଟିକ୍ରିୟା ସ୍ୱରୂପ ବୃନ୍ଦାବନର ଏକ ତମାଳ ବୃକ୍ଷ ସ୍କନ୍ଧରେ ମୋର ଏଇ ଭୁଜବଲ୍ଲରୀକୁ ଆଲିଙ୍ଗନବଦ୍ଧ ଅବସ୍ଥାରେ ବନ୍ଧନ କରି ରଖିଥିବୁ, ଯାହାଦ୍ୱାରା କି ମୋର ତନୁ ଚିରକାଳ ଅବିଚଳିତ ଅବସ୍ଥାରେ ବୃନ୍ଦାବନରେ ରହିଥିବ। ଏହା ମୋର ଅନ୍ତିମ ଅନୁରୋଧ। ବିଦଗ୍ଧ ମହାଦେବ, କୃଷ୍ଣଙ୍କ ବିରହରେ ମୁଁ ମୃତ୍ୟୁବରଣ କଲେ ମୋର ଶରୀରକୁ ଗୋଟେ ତମାଳ ବୃକ୍ଷରେ ମୋ ହାତକୁ ଛନ୍ଦିକିରି ସେ ତମାଳ ବୃକ୍ଷରେ ରଖିଦେଇଥିବୁ। ଏହିଭଳି ଭାବେ ବିଶାଖାକୁ କହୁଛନ୍ତି। ତେଣୁ ଏଭଳି ପ୍ରେମର କଥା ବିଦଗ୍ଧ ମହାଦେବ ବର୍ଣ୍ଣନା କରାଯାଇଛି। 47 ନାଇଁକି 147ରେ ଏ ବିଦଗ୍ଧ ମହାଦେବ କଥା ସବୁ ରହିଛି। ସେହିଭଳି ଭାବରେ 147 ରାୟ କହେ କହ ଦେଖି ଭାବର ସ୍ୱଭାବ ରୂପ କହେ ଏଇଚ ହଏ କୃଷ୍ଣ ବିଷୟକ ଭାବ। ଭାବ ଯେଉଁ ରହିଛି ପ୍ରେମର କଥା, ପ୍ରେମର ପୂର୍ବରୁ ହେଉଛି ଭାବ। ଆମେ କହିଛେ ଭାବ ମହାଭାବ ଏସବୁ ପ୍ରେମର ଉର୍ଦ୍ଧ୍ୱର ସ୍ତରର କଥା, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏଇଭଳି ଭାବରେ ବହୁତ ଉନ୍ନତ ସ୍ତରର ଅଛି। ଏମାନେ ସବୁ ସେଇ ସ୍ତରର ଲୋକ, ସବୁ ଜାଣନ୍ତି ସେସବୁ କଥା। ତେଣୁ ରାୟ ଯେତେବେଳେ ପଚାରିଲେ ଭାବର ସ୍ୱଭାବ କ'ଣ କୁହ, ରୂପ ଗୋସ୍ୱାମୀ କହୁଛନ୍ତି ଯେ ଏଇଚେ ହଏ କୃଷ୍ଣ ବିଷୟକ ଭାବ, କିଭଳି ଭାବରେ ବିଦନ୍ତ ମାଧବ ସବୁ କଥା ରହିଛି। କ୍ରୀଡ଼ାଭୀର୍ ନବ କାଳପୁଟ କଟୁଢ଼ା ଗର୍ଭସ୍ୟ ନିର୍ବାସନ ନିଃସନ୍ଦେହ ମୁଦାନ ସୁଧା ମଧୁରୀ ମହଙ୍କାର ସଂକୋଚନ ପ୍ରେମା ସୁନ୍ଦରୀ ନନ୍ଦନନ୍ଦନ ପରୋ ଜାଗ୍ରତି ଯଶାନ୍ତରେ ଜ୍ଞାୟନ୍ତେ ସ୍ଫୁଟମସ୍ୟ ବକ୍ର ମଧୁରାସ୍ତେ ନୈବ ବିକ୍ରାନ୍ତୟ। ହେ ସୁନ୍ଦରୀ, ନନ୍ଦନନ୍ଦନ ସମ୍ବନ୍ଧୀୟ ପ୍ରେମ ଯାହାର ହୃଦୟରେ ଜାଗ୍ରତ ହୋଇଅଛି, ତାହାଠାରେ ଏହି ପ୍ରେମର ସମସ୍ତ ବକ୍ର ମଧୁର ଭାବ ବିକ୍ରମ ସ୍ପଷ୍ଟ ପ୍ରତୀୟମାନ ହୁଏ। ପ୍ରେମର ବକ୍ର ମଧୁର ଭାବ ରହିଛି ଭାବ କଥା। ସେହି ପ୍ରେମ ଦୁଇ ପ୍ରକାର କାର୍ଯ୍ୟ କରେ, ଅର୍ଥାତ୍ ନୂତନ ସର୍ପ ବିଷର କଟୁତାର ଗର୍ଭକୁ ସ୍ୱଜାତ ବିଷମ ପୀଡ଼ା ଦ୍ୱାରା ନିବାରଣ କରେ। ଯଦି ତାଙ୍କୁ ଯଦି ସର୍ପ ବିଷ ସର୍ପ ଦଂଶନ କରିଛି, ତାହେଲେ ସେହି ଯେଉଁ ବିଷର କଟୁ ରହିଛି ସେଇଟାକୁ ଗର୍ଭକୁ ସ୍ୱଜାତ ବିଷମ ପୀଡ଼ା ଦ୍ୱାରା ନିବାରଣ କରେ। ନିଜର ଯେଉଁ ରହିଛି ଭଗବାନଙ୍କ ବିରହରେ ଯେଉଁ ପୀଡ଼ା ରହିଛି, ଏଇ ପୀଡ଼ା ଦ୍ୱାରା ସେ ବିଷୟକୁ ନିବାରଣ କରାଯିବ। ସଙ୍ଗେ ସଙ୍ଗେ ଅମୃତ ମାଧୁର୍ଯ୍ୟ ବର୍ଷଣର ଅହଙ୍କାରକୁ କ୍ଷୁର୍ଣ୍ଣ କରେ। ବହୁତ କ'ଣ ବହୁତ ହେଉଛି ଅଳଙ୍କାରିକ କଥା, ବହୁତ ଉନ୍ନତ କଥା। ମାଇ ଡିଅର୍ ବ୍ୟୁଟିଫୁଲ୍ ଫ୍ରେଣ୍ଡ, ଇଫ୍ ୱାନ୍ ଡେଭଲପ୍ସ ଲଭ୍ ଅଫ୍ ଗଡ୍ ହେଡ୍, ଲଭ୍ ଅଫ୍ କୃଷ୍ଣ, ଦ ସନ୍ ଅଫ୍ ନନ୍ଦ ମହାରାଜ, ଅଲ୍ ଦ ବିଟର୍ ଆଣ୍ଡ ସ୍ୱିଟ୍ ଇନ୍ଫ୍ଲୁଏନ୍ସେସ୍ ଅଫ୍ ଦିସ୍ ଲଭ୍ ୱିଲ୍ ମାନିଫେଷ୍ଟ ଇନ୍ ୱାନ୍ସ ହାର୍ଟ। ଭଗବାନଙ୍କୁ ଜଣେ ଭଲ ପାଇଲେ ଏହି ପ୍ରେମର ଯେଉଁ ସ୍ୱଭାବ ସବୁ ତାଙ୍କ ହୃଦୟରେ ପରିସ୍ଫୁଟ ହେବ, ସ୍ଫୁରିତ ହେବ। ସଚ୍ ଲଭ୍ ଅଫ୍ ଗଡ୍ ହେଡ୍ ଆକ୍ଟ ଇନ୍ ଟୁ ୱେଜ୍। ଏ ଭଗବାନଙ୍କ ଯେଉଁ ଭାବ ପ୍ରେମ ରହିଛି ଏଇଟା ଦୁଇ ଭାବରେ କାର୍ଯ୍ୟ କରେ, କିଭଳି ଭାବରେ ନା ପଏଜନସ୍ ଏଫେକ୍ଟସ୍ ଅଫ୍ ଲଭ୍ ଅଫ୍ ଗଡ୍ ହେଡ୍ ଡିଫିଟ୍ ଦ ସିଭିୟର୍ ଆଣ୍ଡ ଫ୍ରେଶ୍ ପଏଜନ୍ ଅଫ୍ ଦ ସର୍ପେଣ୍ଟ। ଯେଉଁ ରହିଛି ଯେଉଁ ଭଗବାନଙ୍କ ପ୍ରେମର ଯେଉଁ ବିଷ ରହିଛି, ପ୍ରେମ ବିଷ ଏଇଟା ପ୍ରେମର ବିଷ, ପଏଜନସ୍ ଏଫେକ୍ଟ ଅଫ୍ ଲଭ୍ ଅଫ୍ ଗଡ୍ ହେଡ୍ ଡିଫିଟ୍ ଦ ସିଭିୟର୍ ଆଣ୍ଡ ଫ୍ରେଶ୍ ପଏଜନ୍ ଅଫ୍ ଦ ସର୍ପେଣ୍ଟ। ସାପର ବିଷକୁ ମଧ୍ୟ ସେଇଟା ପରାସ୍ତ କରିଦିଏ, ସାପ ବିଷ ଜଣେ ମୃତ୍ୟୁବରଣ କରେ। କିନ୍ତୁ ଇଏ ଯେଉଁ ବିଷ ଭଗବାନଙ୍କ ପ୍ରେମର ବିଷ, ଇଏ ପ୍ରେମର ବିଷ ସେ ସାପର ବିଷକୁ ମଧ୍ୟ ପରାସ୍ତ କରିଦିଏ, ତାଠାରୁ ଆହୁରି ଅଧିକ ଭୟଙ୍କର। ୟେଟ୍ ଦେର୍ ଇଜ୍ ସାଇମଲ୍ଟାନେଅସ୍ଲି ଟ୍ରାନ୍ସେଣ୍ଡେଣ୍ଟ ବ୍ଲିସ୍ ୱିଥ୍ ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ମଣ୍ଡୁକି। ୟେସ୍ ୟେଟ୍ ଦେର୍ ଇଜ୍ ସାଇମଲ୍ଟାନେଅସ୍ଲି ଟ୍ରାନ୍ସେଣ୍ଡେଣ୍ଟ ବ୍ଲିସ୍ ହୁଇଚ୍ ପୋଷ୍ଟ ଡାଉନ୍ ଆଣ୍ଡ ଡିଫିଟ୍ସ ଦ ପଏଜନସ୍ ଏଫେକ୍ଟ ଅଫ୍ ଏ ସ୍ନେକ୍। ଭଗବାନ ଭଲ ପାଏ ଯେ ବିଷ ବୋଲି କହୁଛେ, କିନ୍ତୁ ପ୍ରକୃତି ସେଇଟା ହେଉଛି ଅମୃତ ଏଠି କୁହାଯାଉଛି। ସେହି ସମୟରେ ଏତେ ତାଙ୍କର ଆନନ୍ଦ ବଢ଼ିଯାଏ ଯେଉଁଟାକ ସାପର ବିଷ ଯେଉଁ ରହିଛି ତାକୁ ସବୁ ପରାସ୍ତ କରିଦିଏ। ଆଜ୍ ୱେଲ୍ ଆଜ୍ ଦ ହାପିନେସ୍ ଡିରାଇଭ୍ ଫ୍ରମ୍ ପୋରିଂ ନେକ୍ଟାର୍ ୱାନ୍ସ ହେଡ୍। ସ୍ନେକ୍ ଆଜ୍ ୱେଲ୍ ଆଜ୍ ଦି ହାପିନେସ୍ ଡିରାଇଭ୍ ଫ୍ରମ୍ ପୋରିଂ ନେକ୍ଟାର୍ ୱାନ୍ସ ହେଡ୍। ଯଦି ଜଣଙ୍କର ମସ୍ତକରେ ଖାଲି ଅମୃତ ଢଳା ହେବ, ଅମୃତ ଢଳା ହେବ ଜଣଙ୍କ ମସ୍ତକରେ, ତାହେଲେ ସିଏ ଯେଉଁଭଳି ଭାବରେ ଆନନ୍ଦ ଅନୁଭବ କରିବ ସେହିଭଳି ଭାବରେ ସେ ଆନନ୍ଦ ଅନୁଭବ କରିବ। ଭଗବାନ ପ୍ରେମ କଲା ଯେ କଲେ ଏଇଭଳି ଭାବରେ, ଇଏ ଗୋଟେ ଏକ ସମୟରେ ବିଷ ଏବଂ ଏକ ସମୟରେ ଅମୃତ ଦୁଇଟା ଏକ କାର୍ଯ୍ୟ କରିବ ତାଙ୍କର ଭଗବାନଙ୍କ ପ୍ରତି ପ୍ରେମର ଭାବ ଯେଉଁମାନଙ୍କ ଅଛି। ଇଟ୍ ଇଜ୍ ପରସିଭ୍ଡ ଆଜ୍ ଡବ୍ଲି ଏଫେକ୍ଟିଭ୍ ସାଇମଲ୍ଟାନେଅସ୍ ପଏଜନସ୍ ଆଣ୍ଡ ନେକ୍ଟାରିଆନ୍। ଇଏ ଯେଉଁ ପ୍ରେମ ରହିଛି, ଏ ପ୍ରେମ ହେଉଛି ଅଦ୍ଭୁତ ପ୍ରେମ। ପ୍ରେମଟା ଏକ ସମୟରେ ବିଷ ଏବଂ ଅମୃତ ମଧ୍ୟ, ମିଳନରେ ଅମୃତ ଏବଂ ବିରହରେ ବିଷ, ବିରହରେ କ'ଣ ମୃତ୍ୟୁ ଯନ୍ତ୍ରଣା, ମିଳନରେ ଆନନ୍ଦ। କିନ୍ତୁ ଏଇ ଯେଉଁ ଯନ୍ତ୍ରଣା ମଧ୍ୟ ଆନନ୍ଦଠାରୁ ଅଧିକ ବୋଲି କୁହାଯାଏ। ଆମର ଯେଉଁ ଭଗବାନ ପୂଜା କରୁଛି, ପୂଜାର ଧାରା ହେଉଛି ବିପ୍ରଳମ୍ବ ଧାରା, ବିପ୍ରଳମ୍ବ ଧାରା ଆମେ ଯେଉଁ ରହିଛି ଷଡ଼ଗୋସ୍ୱାମୀ ମାନେ ସେଇଭଳି ଭାବରେ ଭଗବାନ ପୂଜା କରୁଥିଲେ। ହେ ରାଧେ ବ୍ରଜଦେବୀ କେ ଚଳିତେ, ହେ ନନ୍ଦ ସୁନାକୁତ ଶ୍ରୀ ଗୋବର୍ଦ୍ଧନ କଳପ ପାଦ ତଳେ କାଳିନ୍ଦୀ ବନେକୁତ ଘୋଷନ୍ଦା ଭୀତି ସର୍ବତୋ ବ୍ରଜପୁରେ ଖେଦେଇ ମହାପୁୟଳ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ ଗୋ। ଭଗବାନ ଦର୍ଶନ କରୁଥିଲେ ସବୁ ସମୟରେ, କିନ୍ତୁ ତଥାପି କହୁଥିଲେ ହେ ରାଧେ ବ୍ରଜଦେବୀ କେ, ଆପଣ କେଉଁଠି? ଶ୍ରୀ ଗୋବର୍ଦ୍ଧନ କଳପ ପାଦ ତଳେ, ଗୋବର୍ଦ୍ଧନ ତଳେ ଅଛନ୍ତି ବା କାଳିନ୍ଦୀ ତଟରେ କହିକି ଏଇଭଳି ଭାବରେ ସାରା ବ୍ରଜମଣ୍ଡଳରେ ଖେଦୁଥିଲେ ସେ। କ୍ରନ୍ଦନ କରିକିରି ଏଇଭଳି ଭାବରେ ଚାରିଆଡ଼େ ଖୋଜୁଥିଲେ ଭଗବାନଙ୍କୁ ପାଗଳ ଭଳି। କୃଷ୍ଣ ପ୍ରେମର କଥା ଇଏ ଛୋଟିଆ କଥା ନୁହଁ, ଭୌତିକ ଜଗତରେ ଆର ନାହିଁ କିଛି ଉଦାହରଣ ନାହିଁ, କ'ଣ ଦିଆହେବ? ତେଣୁ ଇଏ ସଂସ୍କୃତ ଇଂଲିଶଟା ପଢ଼ିଲେ ମୁଁ ବୁଝିପାରୁଛି, ଓଡ଼ିଆକୁ ପଢ଼ିଲେ ମୁଁ ବୁଝିପାରୁନାହିଁ, ଓଡ଼ିଆକୁ ପଢ଼ିକି ବୁଝିପାରୁନାହିଁ, କିନ୍ତୁ ଇଂଲିଶଟା ପଢ଼ିଲେ ବଢ଼ିଆ ସୁନ୍ଦର ଭାବରେ ଦିଆହେବ, ବାହାରେ ଟ୍ରାନ୍ସଲେସନ୍ କରିଛନ୍ତି ଇଂଲିଶ। ଏଭଳି ଇଂଲିଶ ବହୁତ ଜଣେ ସହଜରେ ବୁଝିପାରିବ। ପ୍ରଭୁପାଦ ଗୁରୁଦେବ ଯେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଲେଖାକୁ ଆମେ ବୁଝିପାରିବା ନାହିଁ, କିନ୍ତୁ ପ୍ରଭୁପାଦଙ୍କ ଲେଖା ଏଭଳି ସମସ୍ତେ ବୁଝିପାରିବେ, ଏତେ ସରଳ ଭାଷାରେ ଲେଖିଛନ୍ତି। ଓଡ଼ିଆ ଭାଷାରେ ଯେଉଁ ଅନୁବାଦ ହେଇଛି ମୁଁ ଆକୁ ବୁଝିପାରୁନାହିଁ, କିନ୍ତୁ ଏ ଇଂରାଜୀଟାକୁ ବହୁତ ସୁନ୍ଦର ଭାବେ ବୁଝିକିରି ଆପଣଙ୍କୁ ଅନୁବାଦ କହୁଛି। ତେଣୁ ଏହିଭଳି ଭାବରେ କୃଷ୍ଣ ପ୍ରେମର ଏକ ସମୟରେ ଗୋଟେ ହେଉଛି ପଏଜନସ୍, ଆଉ ଗୋଟେ ନେକ୍ଟାରିଆନ୍। ପଏଜନସ୍ କହିଲେ ବିଷାକ୍ତ ଫଳ ରହିଛି ଏବଂ ଅମୃତର ଫଳ ମଧ୍ୟ ରହିଛି ବା ତା'ର ଏଫେକ୍ଟ ରହିଛି, ଫଳ ଏଫେକ୍ଟ ଏଇଭଳି ଭାବରେ ରହିଛି। ବିଦଗ୍ଧ ମହାଦେବରେ ମଧ୍ୟ ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି। ଏ ବିଦଗ୍ଧ ମହାଦେବରେ 2:18 ବର୍ଣ୍ଣନା କରାଯାଇଛି, ଏଇଟା ମଧ୍ୟ ମଧ୍ୟ ଲୀଳାରେ ବର୍ଣ୍ଣନା କରାଯାଇଛି। ଚୈତନ୍ୟ ଚେତନ ମଧ୍ୟ ଲୀଳା 2 52 ଶ୍ଳୋକରେ କୁହାଯାଇଛି। ଏବଂ ଏଇଟା ପୌର୍ଣ୍ଣମାସୀ କହୁଛନ୍ତି, ପୌର୍ଣ୍ଣମାସୀ ଭଗବାନଙ୍କ ଯୋଗମାୟା ଶକ୍ତି, ଏସବୁ ଭଗବାନଙ୍କ ପ୍ରେମ ବିଷୟରେ କହୁଛନ୍ତି। ରାୟ କହେ କହ ଦେଖି ଭାବର ସ୍ୱଭାବ, ରୂପ କହେ ଏଇଚ ହଏ କୃଷ୍ଣ ବିଷୟରେ ଭାବ। ଏଇସବୁ ଭାବରେ ଭାବର କଥା। ରାୟ କହେ କହ ସହଜ ପ୍ରେମର ଲକ୍ଷଣ, ରୂପ ଗୋସ୍ୱାମୀ କହେ ସାହାଯ୍ୟିକ ପ୍ରେମ ଧର୍ମ। ପ୍ରେମର ଲକ୍ଷଣ କ'ଣ, ସହଜ ପ୍ରେମର ଲକ୍ଷଣ କ'ଣ? ସହଜ ପ୍ରେମର ଲକ୍ଷଣ କହିଲେ ନ୍ୟାଚୁରାଲ କାରେକ୍ଟରିଷ୍ଟିକ୍ ଅଫ୍ ଆୱେକନିଂ ଅଫ୍ ଲଭ୍ ଅଫ୍ ଗଡ୍ ହେଡ୍। ଭଗବାନ ପ୍ରତି ଯଦି ଆମର ପ୍ରେମ ଉଦୟ ହେଲା, ତାହାର ସବୁ ଲକ୍ଷଣ କ'ଣ? ସହଜ ଲକ୍ଷଣ ନା ସହଜ, ହଁ ଲକ୍ଷଣ କ'ଣ? ଭଗବାନ ପ୍ରତି ପ୍ରେମ କରୁଛନ୍ତି ମାନେ କେମିତି ଜାଣିବା ତା'ର ଲକ୍ଷଣ? ଆମେ ଯେମିତି ରୋଗ ହେଇଛି, କରୋନା, କରୋନା ହେଲେ ତା'ର ଲକ୍ଷଣ ସବୁ ରହିଛି। ଯଦି କାଶ ହେବ, ଜ୍ୱର ହେବ, ତାହେଲେ ଏଇଟା କରୋନା ହେଇପାରେ, ପରୀକ୍ଷା କରିବା ପାଇଁ କୁହାଯିବ, ଲକ୍ଷଣ ବାହାରି ପଡ଼ିବ। ଏସବୁ କୁହାଯାଉଛି ନା, ସବୁଦିନ ଆଡ଼ଭର୍ଟାଇଜମେଣ୍ଟ ହେଉଛି। ସେଭଳି ପ୍ରେମର ମଧ୍ୟ ଲକ୍ଷଣ ରହିଛି, ପ୍ରେମ ମଧ୍ୟ ଗୋଟେ ରୋଗ ଭଳି, ପ୍ରେମ ରୋଗ, ତାହାର ମଧ୍ୟ ଲକ୍ଷଣ ରହିଛି କୃଷ୍ଣ ପ୍ରେମ। ଇଏ ହେଉଛି ଆମର ପ୍ରକୃତ ସହଜ ଭାବରେ ଭଗବାନ ପ୍ରତି ପ୍ରେମ ରହିଛି। କିନ୍ତୁ ଯେହେତୁ ଆମେ ଆମର କ'ଣ, ଆମର ପତନ ହେଇଯାଇଛି, ତେଣୁ ସେ ପ୍ରେମଟା କାମ ରୂପରେ ଆବିର୍ଭାବ ହେଉଛି, କାମ ରୂପରେ ଇଏ ହେଉଛି କ'ଣ, ବିକୃତ ପ୍ରତିଫଳନ ହେଉଛି। କିନ୍ତୁ ପ୍ରକୃତରେ କୃଷ୍ଣଙ୍କ ପ୍ରତି ସମସ୍ତଙ୍କର ସହଜ ପ୍ରେମ ରହିଛି। ଆଜି କୃଷ୍ଣଙ୍କୁ ବୋଲିକିରି ଭୌତିକ ଜଗତରେ ସେଇଟା ଖୋଜି ବୁଲୁଛନ୍ତି ପ୍ରେମ। ଆଉ ପ୍ରେମ କେଉଁଠି ଅଛି ଭୌତିକ ଜଗତରେ? ଖୋଜି ବୁଲିଲେ ପାଇ ମିଳିବ। ଭଗବାନ ପ୍ରତି ପ୍ରେମ ରହିଛି, ଭଗବାନ ଭକ୍ତମାନଙ୍କ ପ୍ରତି ମଧ୍ୟ ରହିଛି ପ୍ରେମ ସେଇଭଳି ଭାବରେ। ତେଣୁ ଇଏ ହେଉଛି କ'ଣ, ଭଗବାନ ପ୍ରେମର ଲକ୍ଷଣ ହେଉଛି ଏଇଭଳି ସାହାଯ୍ୟିକ ପ୍ରେମ ଧର୍ମ। ସହଜ ଭାବରେ ସେ ସ୍ୱାଭାବିକ ଭାବରେ ସେ ପ୍ରେମ ଧର୍ମ ଆସିବ, ସାହାଯ୍ୟିକ ପ୍ରେମ ଧର୍ମ କିଭଳି ଭାବରେ ନା ସ୍ତୋତ୍ରଂ ଯଥ ତଟସ୍ଥତାଂ ପ୍ରକଟୟତି ଚିତ୍ତସ୍ୟ ଧତ୍ତେବ୍ୟଥାଂ ନିନ୍ଦାପି ପ୍ରମଦଂ ପ୍ରିୟଚ୍ଛତି ପରିହାସ ଶ୍ରିୟଂ ବିଭ୍ରତି। दोषेन चैतां गुणेन गुरुतां केनाप्यनां तन्वती प्रेमणः स्वारसिकस्य कस्यचित् इयं विक्रीडति प्रक्रिया। अर्थ कौन? ना व्हेन वन हियर्स प्रेज फ्रॉम हिज बिलोवर्ड, जाने जनार प्रियार जितेबड़े से प्रिया ताकु कौन प्रेज बा प्रशंसा करसंदी, ही आउटवर्डली रिमेन्स न्यूट्रल, बाहर को से देखो जी से प्रति कौन से तार ना ही न्यूट्रल कौन से कौन ताप्रति किसी ये हो ना आनंद आसुना भाव न्यूट्रल रोचान कि प्रतिक्रिया जात हो ना बट फील्स पेन विथिन हार्ट किंतु भितर से जंत्रणा प्राप्त होती सी व्हेन ही हियर्स हिज बिलोवर्ड मेकिंग एक्विजेशंस अबाउट हिम ही टेक्स देम टू बी जोक्स एंड एंजॉयज प्लेजर। जितेबले सी तार प्रिया ताकू जिते बड़े निंदा करुची बा कौन तो विभिन्न प्रकार गाड़ी दौची जिते बड़े सीटा भी सीटा भावे ये मोर प्रिया मत मो सहित जोग करुची बा कौन जोग मान कौन जोग रर्थ हूँ कौन जो जोग करते कहते नहीं कथा कौन सीटा जोग जोग मान कौन परिहास परिहास जोग मान परिहास जोकिंग एंड एंजल प्लेजर एवं से बहुत आनंद प्राप्त हूँ बहुत आनंद प्राप्त हूँ। When he finds faults in his beloved, they do not diminish his love. जितेबड़े से देखे तार प्रिया पाखे कि दोष रही से तार प्रेमटा कमी जाए ना तार प्रेमटा कमी जाए ना तार प्रति नॉट डू द बिलवर्ड्स गुड क्वालिटीज इनक्रीज हिज स्पन्टेनियस अफेक्शन बा तार प्रियार जो भल भल गुण सब देखिकी तार ता प्रति आकर्षण बढ़े ना दस स्पन्टेनियस लव कंटिन्यूज अंडर ऑल सर्कमस्टांसेस तेणु सबु परिस्थिति रे ए जो सहज प्रेम रही ये बढ़ी बढ़ी का चलो सबु परिस्थिति रे दैट इज हाउ स्पन्टेनियस लव ऑफ गॉड हेड एक्ट्स विदिन दि हार्ट। यही भाव रे जो सहज प्रेम रही समस्त हृदय रे इटा रही दस दैट इज हाउ स्पन्टेनियस लव ऑफ गॉड हेड एक्ट्स यही भाव रे प्रेम रही भाव कार्य करे समस्त हृदय यहाँ रही कृष्ण प्रेम विदग्ध माधव कहुई पूर्णमासी ये कौन ग्रैंड मदर ऑफ मधुमंगल एंड मदर ऑफ संदीपनी मणि माँ भाव कथा समय अच्छे तो मुझे चल कथ सर ये श्रुवा निष्ठुरता ममेन्दु वंदना प्रेमाकुर भिंदती स्वान्ते शान्तिधुरां विधाय विधुरे प्रायः परां चिष्यति किंबा पामर काम कर्म परित्रुष्टा परित्रस्ता विमुख्यत्त सोन द्वामौध्यात् फलिनी मनोरथ लता मृद्वि मयोन्मिलिता। ये संस्कृत रही गोस्वामी रचना करार अर्थ हो कौन ना अपन हियरिंग माइ क्रुएलिटी मून फेस्ट राधाराणी मे एस्टाब्लीश सम कैंड ऑफ टॉलरेंस इन हर एग्रीव्ड हार्ट। यटा को कृष्ण इज रिपीटिंग इन दिस विदग्ध माधव कहुई अपन हियरिंग माइ क्रुएलिटी मून फेस्ट राधाराणी मे एस्टाब्लीश सम कैंड ऑफ टॉलरेंस इन हर एग्रीव्ड हार्ट। मोर जो क्रुएलिटी क्रुएलिटी कहले मोर निष्ठुरता निष्ठुरता कहले कौन हम निष्ठुरता भगवान कौन निष्ठुर हे भगवान तो कौन भगवान तो समस्त प्रति बहुत दयामय निष्ठुरता कौन भगवान कर अच्छी किसी निष्ठुरता निष्ठुरता हूँ कौन ना सी राधाराणी भावुं सी अन्य जनकर चंद्रावली जाऊँगा निष्ठुरता बोली कौन अपन हियरिंग माइ क्रुएलिटी मून फेस जो चंद्रबंदनी राधाराणी सम ताकर हृदय जो व्यथा व्यथा पाँच से किसी सहबे से व्यथा को सहबे बट देन सी माइट टर्न अगेंस्ट मी ଆର୍ କିଛି ସମୟ ସହିପାରନ୍ତି, କିନ୍ତୁ ତାପରେ ପୁଣି ମୋ ବିରୁଦ୍ଧରେ ସେ କଥା କହିବା ଆରମ୍ଭ କରିବେ। ଅର୍ ଇଣ୍ଡିଡ୍ ବିଙ୍ଗ୍ ଫିୟରଫୁଲ୍ ଅଫ୍ ଦ ଲଷ୍ଟି ଡିଜାୟର୍ସ ଇନଭୋକ୍ଡ ବାଇ ଦ ବୋ ଫର୍ମିଡେବୁଲ୍ କ୍ୟୁପିଡ୍ ସି ମାଇଟ୍ ଇଭିନ୍ ଗିଭ୍ ଅପ୍ ହର୍ ଲାଇଫ୍। ମୋର ଯେଉଁ କନ୍ଦର୍ପ ରହିଛି, କନ୍ଦର୍ପ ରୂପ ରହିଛି, ତାକୁ ଦେଖିକରି ଯେତେବେଳେ ତାଙ୍କର କାମ ଭାବନା ଜାଗ୍ରତ ହେବ, ସେତେବେଳେ ହୁଏତ ସେ ମୃତ୍ୟୁବରଣ କରିପାରନ୍ତି। ଆଲାସ୍, ଆଇ ହାଭ୍ ଫୁଲିସ୍ଲି ଅପ୍ରୁଟେଡ୍ ଦ ସଫ୍ଟ ପିପର୍ ଅଫ୍ ଅ ଡିଜାୟର୍ଡ ଲଷ୍ଟ ହ୍ୱେନ୍ ଇଟ୍ ୱାଜ୍ ରେଡ଼ି ଟୁ ବି ଡୁ ଅ ବିୟର୍ ଫ୍ରୁଟ୍। କୃଷ୍ଣ ମନ ଦୁଃଖରେ କହୁଛନ୍ତି ଯେ ତାଙ୍କର ଯେଉଁ ପ୍ରେମର ବଲି ବା ପ୍ରେମର ଯେଉଁ ଲତା ଫଳ ଦେବା ପାଇଁ ଆରମ୍ଭ କରୁଛି, ତା ପୂର୍ବରୁ ମୁଁ ତାକୁ ମାରିଦେଲି। ଏଇଭଳି ଭାବରେ କୃଷ୍ଣଙ୍କର ମନର ବେଦନା ବ୍ୟକ୍ତ କରିଛନ୍ତି ବିଦଗ୍ଧ ମାଧବରେ। ତେଣୁ ଇଏ ହେଉଛି ସହଜ ପ୍ରେମର କଥା, ସହଜ ପ୍ରେମର କଥା। ଏଇଟାକୁ ଏଭଳି ଭାବରେ ରୂପ ଗୋସ୍ୱାଇଁ ବିଦଗ୍ଧ ମାଧବ ବର୍ଣ୍ଣନା କରିଛନ୍ତି। କେତେ ଉନ୍ନତ ସ୍ଥିତିର କଥା, ଆମେ କ'ଣ ଜାଣିବା ସେ ବିଷୟରେ? କାଲା ଆଗରେ ମୂଳ ଚବିଲା ଭଳିଆ କଥା ହେଉଛି ସବୁ ଜିନିଷ। ତଥାପି ଭଗବାନଙ୍କ କଥା, ଭଗବାନଙ୍କ କଥା ଆମେ ନ ଜାଣିଲେ ମଧ୍ୟ, ଯେମିତି ଔଷଧ ଆମେ ନ ଜାଣିଲେ ମଧ୍ୟ ତା'ର ଗୁଣ ତା'ର ଆମର ହୃଦୟରେ ତା'ର ରୋଗ ଭଲ କରେ, ସେହିଭଳି ଭାବରେ ଭଗବାନ କଥା ଆମେ ନ ବୁଝିପାରିଲେ ମଧ୍ୟ କେବଳ ଶୁଣିଲେ ଶୁଣିଲେ ମଧ୍ୟ ଏ ଆମ ହୃଦୟର କାମ ରୋଗକୁ ଦୂର କରିଦେବ। ବାପାଙ୍କ କଥା ଶୁଣିଲେ ତା'ର ଯେଉଁ ବିଭିନ୍ନ ପ୍ରକାର ରହିଛି କଥାର ପ୍ରଭାବ, ଏ ପ୍ରଥା ପ୍ରଭାବ ଆସିବ, ଆମେ ନ ବୁଝିପାରିଲେ ମଧ୍ୟ ଠିକ୍ ଭାବରେ। ତଥାପି ଆମେ ଯେତିକି ଚେଷ୍ଟା କରୁଛେ, ଯେତିକି ସମ୍ଭବ ଆମେ ବୁଝିବା ପାଇଁ ଚେଷ୍ଟା କରୁଛେ। ଯଶୋତ୍ସଙ୍ଗ ସୁଖଶୟା ସୁଖାଶୟା ଶିଥିଳତା ଗୁର୍ଭୀ ଗୁରୁଭ୍ୟସ୍ତ୍ରପା ପ୍ରାଣୀ ବ୍ୟୋପି ସୋତ୍ତମା ସଖୀ ତଥା ଜୁୟଂ ପରିକ୍ଲେଶିତଃ ଧର୍ମ ସୋପି ମହାନ୍ମୟା ନଗଣିତ ସ୍ୱାଧୀବି ରଧ୍ୟାସିତୋ ଧିକ୍ ଧୈର୍ଯ୍ୟଂ ତଦୁପେକ୍ଷିତା ବି ଯଦହଂ ଯିବାମି ପାପିଅସି। ଏଇଟା ହେଉଛି ରାଧାରାଣୀ ଏ କଥାଟି କହିଛନ୍ତି ଟୁଆର୍ ଇଣ୍ଟିମେଣ୍ଟ ବିଶାଖାଦେବୀ କହୁଛନ୍ତି, ରାଧାରାଣୀ ବିଶାଖାଦେବୀ କହୁଛନ୍ତି। ଏଇଟା ବିଦଗ୍ଧ ମାଧବ ବର୍ଣ୍ଣନା କରାଯାଇଛି। ଡିଜାୟରିଂ ଦ ହାପିନେସ୍ ଅଫ୍ ଇଜ୍ ଆସୋସିଏସନ୍ ଆଣ୍ଡ ଏମ୍ବ୍ରେସ୍ ମାଇ ଡିଅର୍ ଫ୍ରେଣ୍ଡ ଆଇ ଡିସ୍ରିଗାର୍ଡେଡ୍ ଇଭିନ୍ ମାଇ ସୁପିରିୟର୍ସ ଆଣ୍ଡ ରିଲାକ୍ସ ମାଇ ସାଇନେସ୍ ଆଣ୍ଡ ଗ୍ରାଭିଟି ବିଫୋର୍ ଦେମ୍। ସେଇ ପ୍ରିୟଙ୍କର କୃଷ୍ଣଙ୍କର ତାଙ୍କର ଆଲିଙ୍ଗନ ପ୍ରାପ୍ତ ହେବା ପାଇଁ, ତାଙ୍କର ସଙ୍ଗ ପ୍ରାପ୍ତ ହେବା ପାଇଁ, ତାଙ୍କର ଆଲିଙ୍ଗନ ପ୍ରାପ୍ତ ହେବା ପାଇଁ ହେ ସଖୀ ମୁଁ ମୋର ଯେଉଁମାନେ ଯେଉଁ ଅଛନ୍ତି ସ୍ୱାମୀ ବା ମୋର ପିତା ଏ ଶ୍ୱଶୁର ଶାଶୁ ଏମାନଙ୍କୁ ମୋର ଲଜ୍ଜା ତ୍ୟାଗ କରିକିରି ଏବଂ ମୋର ଯେଉଁ ରହିଛି କ'ଣ ଯେଉଁ ଗ୍ରାଭିଟି ବା ଯେଉଁ ମହାନତାକୁ ତ୍ୟାଗ କରିକିରି ମୁଁ ଚାଲିଗଲି, ତାଙ୍କ ପାଖକୁ ଚାଲିଗଲି। ଫର୍ଦର ମୋର ଅଲଦୋ ୟୁ ଆର୍ ମାଇ ବେଷ୍ଟ ଫ୍ରେଣ୍ଡ ମୋର ଡିଅର୍ ଟୁ ମି ଦ୍ୟାନ୍ ମାଇ ଓନ୍ ଲାଇଫ୍ ଆଇ ହାଭ୍ ଗିଭିନ୍ ୟୁ ସୋ ମଚ୍ ଟ୍ରବୁଲ୍। ଏ ସଖୀ ଯଦିଓ ତୁମେ ମୋର ସବୁଠୁ ଶ୍ରେଷ୍ଠ ବନ୍ଧୁ ବାନ୍ଧବୀ ବେଷ୍ଟ ଫ୍ରେଣ୍ଡ ଏବଂ ମୋର ପ୍ରାଣ ଅପେକ୍ଷା ତୁମେ ମୋର ଅତ୍ୟନ୍ତ ପ୍ରିୟ, କିନ୍ତୁ ମୁଁ ତୁମକୁ ବହୁତ ଦୁଃଖ ଦେଇଛି, ବହୁତ କଷ୍ଟ ଦେଇଛି ତୁମକୁ। ଇଣ୍ଡିଡ୍ ଆଇ ଇଭିନ୍ ପୁଟ୍ ଆସାଇଡ୍ ଦ ଭୋ ଅଫ୍ ଡେଡିକେସନ୍ ଟୁ ମାଇ ହଜବ୍ୟାଣ୍ଡ। ଏମିତିକି ମୁଁ ମୋର ସ୍ୱାମୀଙ୍କ ପ୍ରତି ଯେଉଁ ମୋର ରହିଛି ଡେଡିକେସନ୍ ବା କ'ଣ ଯେଉଁ ତାଙ୍କର ପ୍ରତି ଯେଉଁ ଆମର ସେବା ଭାବ ଏଇଟାକୁ ମୋତେ ତ୍ୟାଗ କରିଦେଇଛି। ଏ ଭାଓ କେପ୍ଟ ବାଇ ଦ ମୋଷ୍ଟ ଏଲିଭେଟେଡ୍ ୱିମେନ୍ ଯେଉଁ ଅତ୍ୟନ୍ତ ଉନ୍ନତ ସତୀମାନେ ଯେଉଁଭଳି ଭାବରେ ଯେଉଁ ସତୀତ୍ୱକୁ ରକ୍ଷା କରନ୍ତି ମୁଁ ସେଇଟାକୁ ତ୍ୟାଗ କରିଦେଇଛି। ଓ ଆଲାସ୍, ଅଲଦୋ ହି ଇଜ୍ ନାଓ ନେଗ୍ଲେକ୍ଟିଂ ମି ଆଇ ଆମ୍ ସୋ ସେନ୍ଫୁଲ୍ ଦଟ୍ ଆଇ ଆମ୍ ଷ୍ଟିଲ୍ ଲିଭିଂ। ଯଦିଓ ସେ ମୋତେ ତ୍ୟାଗ କରିଦେଇଛନ୍ତି, କୃଷ୍ଣ ମୋତେ ତ୍ୟାଗ କରିଦେଇଛନ୍ତି, କିନ୍ତୁ ମୁଁ ଏତେ ପାପି ଯେ ମୁଁ ଏପର୍ଯ୍ୟନ୍ତ ବଞ୍ଚିକି ରହିଛି। ଦ୍ୟାଟ୍ ଫୋର୍ ଆଇ ମଷ୍ଟ କଣ୍ଡେମ୍ ମାଇ ସୋ କଲ୍ଡ ପେସେନ୍ସ। ତେଣୁ ମୋର ଯେଉଁ ପେସେନ୍ସ ରହିଛି ବା ସହିଷ୍ଣୁତା ରହିଛି ଏଇଟାକୁ ମୁଁ ଧିକାର କରିବା କଥା। ଏଇଭଳି ଭାବରେ ବିଶାଖ ସଖୀଙ୍କୁ ସେ କହୁଛନ୍ତି। ଗୃହାନ୍ତ ଖେଳନ୍ତିଓ ନିଜ ସହ ଯାଲ୍ୟସ ବଳନା ଦଭଦ୍ରଂ ଭଦ୍ରଂ ବା କିମପି ହି ନ ଜାଣି ମହି ମନା
वयम नेतुं युक्तः कथम शरणं तामपि दशां कथं वा न्याज्य ते प्रथयितु मदासीन पदवी।
अर्थ कौन, आई वॉज एंगेज इन माई ओन प्लेफुल एक्टिविटीज इन माई होम। मो घरे मोर निज घरे यही विभिन्न खेल व्यस्त थी एंड बिकज ऑफ माय चाइल्ड इनोसेंस आई डिड नॉट नो राइट फ्रॉम रॉन्ग। तेणु बाल स्वभाव सफलता हिसाब से छोट पा हिसाब से मुझे जान नी कौटा ठीक कौटा भूल। देयरफॉर इट इज इट गुड फॉर यू टू हैव फोर्स्ड अस इनटू बीइंग सो मच अट्रैक्टेड टू यू। तेणु कृष्ण को से दोष दौंती जे यहाँ कौन तुम ठीक है आमको तुम सब आकर्षण कल आट्राक्ट कल आकर्षण कल एंड देन टू हाव नेग्लेक्टेड अस एवं तापर आमको त्याग करदे। नाउ यू आर इंडिपेंडेंट टू अस, डू यू थिंक दिस इज राइट। तुम आमको त्याग करदे तुम छाड़ी पलैगल बास जो पलैगले वृंदावन छाड़ी पलैगले मथुरा को पलैगले से भाव मत कौन जमी आम शुणु दशम स्वर्ण 47 अध्याय भ्रमर गीत भ्रमर गीत राधारानी यही सब प्रभाव सब वर्णना करेणु ये राटक देखते यू थिंक दिस इज राइट ये ठीक ठीक है। तेणु आउ दुट श्लोक पर समय गला आम आउ दुट श्लोक आसने का कहवा ये सब सहज प्रेम कथा आम कथा को विश्राम देवा। जय श्री चैतन्य साम सखी, जय श्री गोपाल महाराज की, जय श्री गुरुदेव की, संत गौर भक्त की, जय गौर प्रमानंद।